ओम शांति। आज 25 अगस्त 2026 र बापदादांकर साकार मधुर महावाक्य बाबा सारे कहुछंती मिठे बच्चे बाबा एवं संपत्ति को मने पकाइबा द्वारा तुमर आमदानी हेबा सहित सुस्थ मध्य रहुछ, तुमे अमर होई जाउछ। प्रश्न, हृदय को शुद्ध करिवार सहज उपाय कण? उत्तर, जेउठी भी रहिले मध्य ट्रस्टी होई रुह, सर्वदा भाव जे मु शिव बाबांक भंडार रु खाउछु। शिव बाबांक भंडार रु भजन कलावालांकर हृदय शुद्ध होई थाए। प्रवृत्ति रे रही जदि श्रीमद अनुजाई ट्रस्टी होई रहिबो तेबे ताहा मध्य शिव बाबांकर भंडारा अर्थात रसई घर अटे। एहा हेला मनरे समर्पण। ओम शांति। जन्म जन्मांतर धरी अधा कल्प पिला माने सत्संग करिछंती, साधु संत पंडित आदि सब मनुष्य मानंकर सत्संग होई थाए, किंतु एहा कौनसी मनुष्यंकर सत्संग नुहे। एहा को आध्यात्मिक सत्संग कुहा जाउछि। सुप्रीम आत्मा आत्मा मानंकर सहित रुहुरियान अर्थात सत्संग करुछंती। एठारे तुमे कौनसी मनुष्य ठारु शुणुना हो, देवतांक ठारु मध्य शुणुना हो, एठारे तुम्हें भगवानंक ठारु शुणुछ। भगवानंकु सर्वदा निराकार बोली कुहा जाए, ओ भगवान सेतेबेले आसी थांती जेतेबेले पिलामानंकु भगवान भगवती कराइबा पाई पाठ पढ़ाइबा को पड़े। भगवान ओ भगवतीर पद एकमात्र भगवानंक व्यतीत आउ केही देई पारिबे नाही। तुमे संतान मने जानिछ, कल्प कल्प संगम जुग हेले निराकार भगवान आसी आमको ज्ञान देई थांती, ए कथा केवल तुमे ही बुझुछ, अन्य मने बुझिबा पई एहा बहुत कठिन। शिव बाबा आसुछंती निश्चय, किंतु तांको बदलरे श्रीकृष्ण को गीतार भगवान बोली कही देइछंती, तेणु निश्चय समस्तंक बुद्धि रे मनुष्य शरीर ही आसुथिबो। तुमे ही दैवी गुणधारी थिलो, एबे आसुरी गुणधारी होई जाइछ, पुणी एबे दैवी गुणधारी हेउछ। दैवी गुणधारी को ईश्वरीय संप्रदाय एवं आसुरी गुणधारी को असुर संप्रदाय बोली कुहा जाइथाए। एबे निराकार बाबा निराकार संप्रदाय अर्थात आत्मा मानंकु पाठ पढ़ाउछंती, सेथिपाई ईश्वरीय संप्रदाय अथवा आत्मिक संप्रदाय कहुछ। जहांकु आत्मिक बाबा से पाठ पढ़ाउछंती, एबे तुमे आत्म अभिमानी हेउछ, आमे आत्मा अटु बाबा आमको पाठ पढ़ाउछंती कहुछंती, मते मने पकाइले तुमर विकर्म विनाश हेबो। बाबा आत्मा मानंकु ही पाठ पढ़ाउछंती, सीए ही नॉलेज फुल अटंती और ऋषि मुनि आदि तो समस्ते नेति नेति कहुछंती, अर्थात आमे आत्मा को जानी नाहू। ज्ञान रो सागर सम्मुख को न आसिले ज्ञान किपरि बुझाइबे, एहा भल भावरे बुझिबार कथा। आमको कौनसी मनुष्य पाठ पढ़ाऊ नाहांती, आमको बाबा पाठ पढ़ाऊ छंती, से अविनाशी पिता निराकार अटंती। एक कथा मध्य पिलामानको बुझा जाइछि, साकार ओ निराकार दुई जन पिता प्रत्येकंकर अछंती, जने आत्मार आउ जने शरीरर। आत्मिक बाबा ही ऐसी आत्मा मानंकु पावन कराउछंती। तुमे जानिछ जे आमे पावन थिलु पतित हेलु, पुणी पतित रु पावन किपरि हेउछु चित्र मध्य सम्मुखरे रहिछि। बाबा राय देउछंती जे घड़ी को घड़ी चक्र सम्मुखरे जाई बसिले बुद्धिरे समस्त ज्ञान आसीजीव, जे आमे एबे संगम जुगरे बसीछु, अन्य माने निजकु कलिजुगरे अच्छन्ति बोली भावुछन्ति। कलिजुग को घोर अंधकार कुहा जाई थाए, एबे तुमे संगम जुगरे अछ, एबे तुमको ज्ञानर आलोक मिलुछि, सत्य जुगरे पनि तुमको यही ज्ञान मिलिबो नाही। बाबा आसिले ही घोर आलोक आसी थाए। एही संगम जुग हेउछि ही कल्याणकारी जुग, एही जुग परि अन्य कौनसी जुग हेबो नाही। जेते बेले कि बाबा आसुछंती सत्य जुग को कल्याणकारी जुग कहा जीव नाही, सेठारे कहार कल्याण हुए नाही, କଲ୍ୟାଣ ତ ସଙ୍ଗମ ଯୁଗରେ ହିଁ ହୋଇଥାଏ। ସତ୍ୟ ଯୁଗରେ ତ ସମସ୍ତେ କଲ୍ୟାଣରେ ଥାନ୍ତି। ସଙ୍ଗମ ଯୁଗରେ ଏହି କଳିଯୁଗକୁ ସତ୍ୟ ଯୁଗ ଅର୍ଥାତ୍ କଲ୍ୟାଣକାରୀ କରାଉଛନ୍ତି। ତେଣୁ ଏବେ ଦେଖ ତୁମର କେତେ କଲ୍ୟାଣ ହେଉଛି। କେବଳ ବାବା ଓ ସମ୍ପତ୍ତିକୁ ସ୍ମରଣ କରିବା ଦ୍ୱାରା ତୁମର କେତେ ଆମଦାନୀ ହେଉଛି। ରୋଜଗାରକୁ ରୋଜଗାର ହେଉଛି ଓ ସୁସ୍ଥକୁ ସୁସ୍ଥ ମଧ୍ୟ ରହୁଛ। ତୁମର ଜୀବନ ଅମର ହେଉଛି। ତୁମର କେବଳ ଅକାଳ ମୃତ୍ୟୁ ହେବ ନାହିଁ। ତେଣୁ ପିଲାମାନେ କେତେ ଖୁସି ହେବା ଦରକାର, କାହିଁକି ନା ତୁମ ବୁଦ୍ଧିରେ ସବୁ ଜ୍ଞାନ ଭରପୁର ହୋଇ ରହିଛି। ଏଠାକୁ ତୁମେ ଆସୁଛ, ତେଣୁ ପୁରୁଷାର୍ଥ କରି ମ୍ୟୁଜିୟମରେ ଥିବା ଚିତ୍ର ଗୁଡ଼ିକୁ ବୁଝାଇବା ପାଇଁ ଯୋଗ୍ୟ ହେବା ଦରକାର। ନିଜକୁ ଯୋଗ୍ୟ କରାଇବା ପାଇଁ 7-8 ଦିନ ବସି ଶିଖ। ଅଭ୍ୟାସ ହୋଇଗଲେ ତୁରନ୍ତ ଯାଇ ସେବା କର, ସେବା କରି ପୁଣି ଫେରି ଆସ। ଏହାକୁ ଶିଖିବା ତ ବହୁତ ସହଜ, ନିଜକୁ ସମ୍ମୁଖରେ ଦେଖିବା ମାତ୍ରେ ହିଁ ବୁଦ୍ଧିରେ ଆସିଯାଉଛି ଯେ ଆମେ ସଙ୍ଗମ ଯୁଗରେ ବସିଛୁ। ଆଜିର ଦୁନିଆରେ ବହୁତ ମନୁଷ୍ୟ ରହିଛନ୍ତି, କାଲି ବହୁତ ଅଳ୍ପ ସଂଖ୍ୟକ ରହିବେ। ଏତେ ସବୁ ମନୁଷ୍ୟମାନେ ଘରକୁ ବାହୁଡ଼ି ଯିବେ। ଏବେ ବାବା ସ୍ୱୟଂ ଆସିଛନ୍ତି, ପିଲାମାନଙ୍କର କେତେ ଇଜ୍ଜତ ରଖୁଛନ୍ତି। ଦୂର ଦେଶର ବାସିନ୍ଦା ପରଦେଶକୁ ଆସିଛନ୍ତି। ରାବଣର ଦେଶ ପରଦେଶ ଅଟେ ନା? ରାମଙ୍କ ଦେଶରେ ତ କେବେ ରାବଣ ଆସିପାରିବ ନାହିଁ। ଏହା ଉପରେ ଏକ କାହାଣୀ ଅଥବା କଥା ମଧ୍ୟ ଶୁଣାଇଥାନ୍ତି। ଯେଉଁ କଥା ଶୁଣାଉଛନ୍ତି ସେସବୁ ହେଉଛି କାହାଣୀ। ନା କାହାଣୀରେ କୌଣସି ସାରମର୍ମ ଅଛି, ନା ଉପନ୍ୟାସ ବି କେତେ ଢେର ବିକ୍ରି ହେଉଛି। କେବଳ ନଭେଲ୍ସ ଅର୍ଥାତ୍ ଉପନ୍ୟାସ ବିକ୍ରି କରି ଲକ୍ଷପତି ହୋଇଯାଉଛନ୍ତି। ଏବେ ତୁମ ପିଲାମାନଙ୍କର ପାଳନା ବାବାଙ୍କ ହାତରେ ହେଉଛି। ବାସ ତୁମ ସହିତ ଖାଇବୁ ଅର୍ଥାତ୍ ତୁମ ଭଣ୍ଡାରରୁ ଖାଇବୁ। ତୁମର ସମସ୍ତ ପାଳନା ତ ଏହିଠାରେ ହିଁ ହେଉଛି। ଯେଉଁମାନେ ସମର୍ପଣ ହୋଇଛନ୍ତି ତାଙ୍କର ପାଳନା ତ ହେଉଛି, କିନ୍ତୁ ଯିଏ ମନରେ ବି ଭାବୁଛନ୍ତି ଯେ ଏସବୁ କିଛି ଈଶ୍ୱରଙ୍କର ଅର୍ଥାତ୍ ବାବାଙ୍କର ମୁଁ ନିମିତ୍ତ ମୁଁ ଶ୍ରୀମତରେ ଚାଲି ଖର୍ଚ୍ଚ ଆଦି କରୁଛି, ଏହିପରି ଯିଏ ଭାବୁଛନ୍ତି ସିଏ ମଧ୍ୟ ଶିବ ବାବାଙ୍କ ଭଣ୍ଡାରରୁ ଖାଉଛନ୍ତି। ଶିବ ବାବାଙ୍କ ଭଣ୍ଡାରରୁ ଖାଇବା ଦ୍ୱାରା ହୃଦୟ ଶୁଦ୍ଧ ହୋଇଥାଏ। ଏହିପରି ନୁହେଁ ଯେ ସିଏ ଶିବ ବାବାଙ୍କୁ ଭଣ୍ଡାରରୁ ଖାଉ ନାହାନ୍ତି। ବାବାଙ୍କ ନିର୍ଦ୍ଦେଶରେ ଚାଲୁଥିବା ପିଲାମାନେ ମଧ୍ୟ ଯେପରି ବାବାଙ୍କ ଭଣ୍ଡାରରୁ ହିଁ ଖାଉଛନ୍ତି। ଯେଉଁ ଭଣ୍ଡାରରୁ ଖାଇଲେ ସେ ଭଣ୍ଡାର ଭରପୁର କାଳକଣ୍ଟକ ଦୂର, ଏହାପରେ ତୁମର କେବେ ବି ଅକାଳ ମୃତ୍ୟୁ ହେବ ନାହିଁ। ବର୍ତ୍ତମାନ ହିଁ ଶିବ ବାବା ଆସୁଛନ୍ତି, ତାଙ୍କର ମହିମା ବି ଗାନ କରାଯାଉଛି, ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି। କିନ୍ତୁ ତାଙ୍କର ଭଣ୍ଡାର କିପରି ହୋଇଥାଏ ଏ କଥା କେହି ବି ଜାଣିନାହାନ୍ତି। ବାବା ମଧ୍ୟ ପ୍ରତ୍ୟକ୍ଷତାରେ ଆସୁଛନ୍ତି ନା? ଯେଉଁ ସନ୍ତାନମାନେ ବି ଆସୁଛନ୍ତି ତାଙ୍କୁ ଶିବ ବାବାଙ୍କ ଭଣ୍ଡାରରୁ ଖାଦ୍ୟ ମିଳୁଛି। ଆଚ୍ଛା, ପୁରୁଷମାନେ ଯଦି ସମର୍ପଣ ହେଲେ ତ ଠିକ ଅଛି, ଯଦି ସିଏ ସମର୍ପଣ ହେବେ ନାହିଁ ତେବେ ମାତାମାନେ କଣ କରିବେ? କାହିଁକି ନା ରୋଜଗାର ହେଉଛି ସ୍ୱାମୀର, ସିଏ ତ ସମର୍ପଣ ହେଉନାହାନ୍ତି। ସ୍ୱାମୀ ଆମଦାନୀ କଲେ ହିଁ ତ ସ୍ତ୍ରୀ ଖାଇବ ନା? ହଁ, ଉଭୟ ସମର୍ପଣ ହେଲେ ଶିବ ବାବାଙ୍କ ଭଣ୍ଡାରରୁ ପାଳନା ହୋଇପାରିବ। ଏହି କଥା ବାବା ପିଲାମାନଙ୍କୁ ଭଲ ଭାବରେ ବୁଝାଉଛନ୍ତି। ବୁଦ୍ଧିରେ ରଖିବାକୁ ହେବ ଯେ ଆମେ ବାବାଙ୍କ ପାଖରେ ବସିଛୁ, ଯେପର୍ଯ୍ୟନ୍ତ କର୍ମାତୀତ ଅବସ୍ଥା ନ ହୋଇଛି, ଦିନକୁ ଦିନ ଆମେ ନିଜ ସ୍ୱରାଜ୍ୟର ନିକଟତର ହେଉଛୁ, ସମୟ ବିତି ଯାଉଛୁ। ତୁମେ ନିକଟତର ହୋଇ ଚାଲିଛ ସତ୍ୟ ଯୁଗରେ ପ୍ରଥମ ବର୍ଷ ହେବାକୁ। ଏବେ କେତେ ବର୍ଷ ବାକି ଅଛି ବୋଲି କୁହାଯିବ? ଏବେ ଆମେ କେତେ ନିକଟତର ହୋଇଗଲୁଣି? ବାବା କହୁଛନ୍ତି ପିଲାମାନେ ଏବେ ତୁମର 84 ଜନ୍ମର ଚକ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି। ତ ତୁମେ ଏବେ ଚଉରାଶୀ ଜନ୍ମର ଚକ୍ରକୁ ଜାଣିଛ। ଚକ୍ରକୁ ଦେଖିବା ମାତ୍ରେ ହିଁ କହିବ ଯେ ଏବେ ଆମେ ସଙ୍ଗମ ଯୁଗରେ ଅଛୁ, ଏପଟେ କଳି ଯୁଗ, ସେପଟେ ସତ୍ୟ ଯୁଗ, କାଲି ଆମେ ନିଜ ସୁଖଧାମରେ ଥିବା। ଏ କଥା ଦୁନିଆ ଜାଣି ନାହିଁ, ସେମାନେ ଅତି ଘୋର ଅନ୍ଧକାରରେ ଅଛନ୍ତି। ତୁମ ସନ୍ତାନ ମାନଙ୍କୁ ବହୁତ ଖୁସି ହେବା ଦରକାର। ଅବିନାଶୀ ବାବାଙ୍କ ଠାରୁ ଆମେ ଏକୋଇଶ ଜନ୍ମ ପାଇଁ ରୋଜଗାର କରୁଛୁ, ସର୍ବଦା ସୁଖର ସମ୍ପତ୍ତି ପାଉଛୁ, ଏହି ଖୁସି ରହୁଛୁ। ସ୍ୱର୍ଗବାସୀ ହେବା ଏହା ତୁମର ଭାଗ୍ୟରେ ହିଁ ଅଛି। ସ୍ୱର୍ଗ ଏକ ଆଶ୍ଚର୍ଯ୍ୟଜନକ ଜିନିଷ, ଯେପରି ସାତଟି ସପ୍ତାଶ୍ଚର୍ଯ୍ୟ ଦେଖାଇଥାନ୍ତି ନା, ଏହା ତ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। ଏହି ଆଶ୍ଚର୍ଯ୍ୟଜନକ ସ୍ୱର୍ଗର ଚିତ୍ର ମଧ୍ୟ ରହିଛି। ଏହି ଲକ୍ଷ୍ମୀନାରାୟଣ ସ୍ୱର୍ଗର ମାଲିକ ଥିଲେ, ସେଥିପାଇଁ ବାବା ଲେଖିଥିଲେ ଉପରେ ସୂର୍ଯ୍ୟବଂଶୀ ଓ ତଳେ ଚନ୍ଦ୍ରବଂଶୀଙ୍କର, ଲେଖିଲେ ଅଧାକଳ୍ପ ପୁରା ହୋଇଯିବ। ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ପ୍ରତ୍ୟେକ ବାରଶହ ପଚାଶ ବର୍ଷ, ତେବେ ତ ପୁଣି ଲକ୍ଷ ଲକ୍ଷ ବର୍ଷର କଥା ହିଁ ଉଡିଯିବ। ସେଠାରେ ଅର୍ଥାତ ଦୁନିଆରେ ବାହୁବଳରେ କେତେ ଖର୍ଚ୍ଚ ହେଉଛି, ଏଠାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିଛି ହେଲେ ଖର୍ଚ୍ଚ ହେଉ ନାହିଁ। ଏହା ହେଉଛି ବାପା ଓ ପିଲାମାନଙ୍କ ମଧ୍ୟରେ ସମ୍ବନ୍ଧର ହିସାବ। ଖର୍ଚ୍ଚ କଥା ହିଁ ନାହିଁ, ଏଠାରେ ପିଲାମାନେ ଆସି ସତେଜ ହୁଅନ୍ତୁ, ସେଥିପାଇଁ ଘର ଆଦି ତିଆରି କରୁଛନ୍ତି। ଏହା ପିଲାମାନଙ୍କର ହିଁ ପଇସା। ପୁଣି ଏହି କଳି ଯୁଗର ଅନେକ ଦିନ ବିତିଗଲାଣି, ବାକି ଅଳ୍ପ ଦିନ ରହିଛି, ଖର୍ଚ୍ଚ କିଛି ହେଲେ ବି ନାହିଁ। ତୁମେ ବିନା କୌଡ଼ି ଖର୍ଚ୍ଚରେ ଜୀବନ ମୁକ୍ତି ପାଉଛ, ଏଥିରେ କେବଳ ମେହନତର କଥା ରହିଛି। ଭଗବାନଙ୍କୁ ତ ସବୁ ଭକ୍ତମାନେ ସ୍ମରଣ କରୁଛନ୍ତି, କିନ୍ତୁ ଏ କଥା ଜାଣିନାହାନ୍ତି ଯେ ଭଗବାନ କିଏ। ଭଗବାନଙ୍କୁ ନ ଜାଣିବା କାରଣରୁ ବହୁତଙ୍କୁ ଭଗବାନ ବୋଲି ମାନି ନେଉଛନ୍ତି। ଏବେ ତୁମେ ସନ୍ତାନ ମାନଙ୍କୁ ସତ୍ୟ ବାବାଙ୍କର ପରିଚୟ ଦେବାକୁ ହେବ। ପିଲାମାନଙ୍କର ଅସରନ୍ତି ଖୁସି ରହିବା ଦରକାର। ବେହଦ୍ର ବାବା ଆମକୁ ସ୍ୱର୍ଗର ମାଲିକ କରିବା ପାଇଁ ପାଠ ପଢ଼ାଉଛନ୍ତି। ବାବା ଆସି ସ୍ୱର୍ଗର ସ୍ଥାପନା ଓ ନର୍କର ବିନାଶ କରାଉଛନ୍ତି, ସେଥିପାଇଁ ମହାଭାରତ ଲଢ଼େଇ ମଧ୍ୟ ସାଥିରେ ରହିଛି। ପ୍ରତ୍ୟେକ ପାଞ୍ଚ ହଜାର ବର୍ଷରେ ଥରେ ଏହି ଚିତ୍ର ଘୁରୁଛି। ବାବା ମଧ୍ୟ କଳ୍ପ କଳ୍ପ ପ୍ରତ୍ୟେକ କଳ୍ପର ସଙ୍ଗମ ଯୁଗରେ ଆସୁଛନ୍ତି। ଗୀତାରେ ସେମାନେ ପୁଣି ଯୁଗେ ଯୁଗେ ଲେଖି ଦେଇଛନ୍ତି, ସେଥିରେ ପୁଣି ପାଞ୍ଚଟି ଯୁଗ ରହିଛି, ତେବେ ପାଞ୍ଚ ଥର ଆସିବେ। ପୁଣି ଚାରି ଅବତାର ଅମୁକ ଅବତାର କାହିଁକି ଲେଖିଛନ୍ତି? ମନୁଷ୍ୟମାନେ କେତେ ଯଜ୍ଞ ତପ ତୀର୍ଥ ଆଦି କରୁଛନ୍ତି, ଭାବୁଛନ୍ତି ଏସବୁ ଭଗବାନଙ୍କ ସହିତ ମିଶାଇବାର ରାସ୍ତା, କିନ୍ତୁ ଭଗବାନଙ୍କ ପାଖକୁ ତ କେହି ହେଲେ ବି ଯାଇପାରିବେ ନାହିଁ। ଅଧା କଳ୍ପ କେତେ ମୁଣ୍ଡ ପିଟୁଛନ୍ତି, ଜନ୍ମ ଜନ୍ମାନ୍ତର ଚକ୍ର ଲଗାଇଲେ, ଏସବୁ କଲେ ଆଦି ଆଦି, ତଥାପି ବି ବାବା ମିଳିଲେ ନାହିଁ। ଏବେ ବାବା ତୁମ ସନ୍ତାନ ମାନଙ୍କର କେତେ ନିକଟତର ଟନ୍ତି, ତୁମ ସହିତ କଥା ହୋଇ ତୁମକୁ ବୁଝାଉଛନ୍ତି। ତୁମେ ଜାଣିଛ ଯେ କଳ୍ପ କଳ୍ପ ଆମେ ଏପରି ମିଶୁଛୁ, ଯାହା କିଛି ବିତିଗଲା ପୁଣି କଳ୍ପ କଳ୍ପ ହେବ। ଏହି ଦାତା ପୁଣି ଅଳଙ୍କାର ବ୍ୟବସାୟୀ ହେବେ, ତାଙ୍କ ମଧ୍ୟରେ ବାପା ପୁଣି ପ୍ରବେଶ କରିବେ, ସେହି ସନ୍ତାନ ମାନେ ଆସି ପୁନର୍ବାର ବାବାଙ୍କର ହେବେ ଓ ପୁନର୍ବାର ସ୍ୱର୍ଗର ସମ୍ପତ୍ତି ନେବେ। ବାବାଙ୍କର ତୁମ ପିଲାମାନଙ୍କ ସହିତ ଏହି ଅନାଦି ଅବିନାଶୀ ଅଭିନୟ କଳ୍ପ କଳ୍ପ ଏହିପରି ପୁନରାବୃତ୍ତି ହୋଇ ଚାଲିଛି। ଆଚ୍ଛା, ମିଠା ମିଠା ଶିଖିଲଥେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ 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 ବାବା। ଶୁକ୍ରିୟା ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଏହା ହେଉଛି କଲ୍ୟାଣକାରୀ ସଙ୍ଗମ ଯୁଗ। ଏଥିରେ ପ୍ରତ୍ୟେକ କଥାରେ କଲ୍ୟାଣ ରହିଛି, ଆମଦାନୀ ହିଁ ଆମଦାନୀ ହେଉଛି। ତେଣୁ ବାବା ଏବଂ ସମ୍ପତ୍ତିକୁ ମନେ ପକାଇ ଏକୋଇଶ ଜନ୍ମ ପାଇଁ ଜୀବନକୁ ଅମର କରିବାକୁ ହେବ। ଧାରଣା ନମ୍ବର ଦୁଇ, ପ୍ରବୃତ୍ତିରେ ରହି ମଧ୍ୟ ମନ ଏବଂ ବୁଦ୍ଧି ଦ୍ୱାରା ସମର୍ପଣ ହେବାକୁ ପଡ଼ିବ, ଶ୍ରୀମତ ଆଧାରରେ ଖର୍ଚ୍ଚ କରିବାକୁ ହେବ, ସମର୍ପଣ ଟ୍ରଷ୍ଟି ବା ନିମିତ୍ତ ହୋଇ ରହିବାକୁ ପଡ଼ିବ। ଶିବ ବାବାଙ୍କର ଭଣ୍ଡାରା ଭରପୁର କାଳ କଣ୍ଠକ ଦୂର ବରଦାନ ସହଯୋଗର ଶକ୍ତି ଦ୍ୱାରା ଅସହଯୋଗୀ ମାନଙ୍କୁ ସହଯୋଗୀ କରୁଥିବା ବାପ ସମାନ ପରୋପକାରୀ ଭବ ବିସ୍ତାର। ସହଯୋଗୀ ମାନଙ୍କ ସହିତ ସହଯୋଗୀ ହେବା ଏହା କୌଣସି ମହାବୀରତା ନୁହେଁ, କିନ୍ତୁ ବାବା ଯେପରି ଅପକାରୀ ମାନଙ୍କର ମଧ୍ୟ ଉପକାରୀ କରୁଛନ୍ତି, ସେହିପରି ତୁମେ ପିଲାମାନେ ମଧ୍ୟ ବାବାଙ୍କ ସମାନ ହୁଅ। ଯିଏ ଯେତେ ବି ଅସହଯୋଗୀ ହେଉ ନା କାହିଁକି, ତୁମେ କିନ୍ତୁ ନିଜର ସହଯୋଗର ଶକ୍ତି ଦ୍ୱାରା ଅସହଯୋଗୀକୁ ମଧ୍ୟ ସହଯୋଗୀ କରିଦିଅ। ଏହିଭଳି ଭାବ ନାହିଁ ଯେ ଏହି କାରଣରୁ ଇଏ ଆଗକୁ ବଢ଼ିପାରୁ ନାହିଁ, ଦୁର୍ବଳକୁ ଦୁର୍ବଳ ମନେ କରି ଛାଡ଼ିଦିଅ ନାହିଁ, କିନ୍ତୁ ତାକୁ ବଳ ଦେଇ ବଳବାନ କର। ଏହି କଥା ଉପରେ ଯଦି ବିଶେଷ ଧ୍ୟାନ ଦେବା, ତେବେ ସେବାର ଯୋଜନା ରୂପକ ଗହଣା ଉପରେ ହୀରା ଚମକିବାକୁ ଲାଗିବ, ଅର୍ଥାତ ସହଜରେ ପ୍ରତ୍ୟକ୍ଷତା ହୋଇଯିବ। ଲୋକାନ କ୍ରୋଧର କାରଣ ହେଲା ବ୍ୟର୍ଥ ବା ଈର୍ଷା, ଏହା ହିଁ ଚିଡ଼ଚିଡ଼ାପଣିଆର ମୂଳ ମଞ୍ଚି ଅଟେ। ପ୍ରଥମେ ଏହାକୁ ସମାପ୍ତ କର। ଅବ୍ୟକ୍ତ ଇସାରା ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ ପବିତ୍ର ହୁଅ। ପବିତ୍ରତା ହେଲା ମୂଳଦୁଆ, ଏବଂ ମୂଳଦୁଆ ରୂପରେ ବ୍ରହ୍ମଚର୍ଯ୍ୟ ବ୍ରତକୁ ଧାରଣ କରିବା ମଧ୍ୟ ସାଧାରଣ କଥା ଅଟେ, କିନ୍ତୁ ଏବେ ଯେହେତୁ ଆଗକୁ ବଢ଼ି ସାରିଲଣି, ତେଣୁ ଏବେ ଆଉ ପିଲାଦିନର ସ୍ଥିତି ଚଳିବ ନାହିଁ। ଏବେ ତ ତୁମକୁ ବାନପ୍ରସ୍ଥ ସ୍ଥିତିକୁ ଯିବାକୁ ହେବ। ମୁଁ ବ୍ରହ୍ମଚାରୀ ତ ରହୁଛି, ପବିତ୍ରତା ନିଶ୍ଚିତ ଅଛି, କେବଳ ଏତିକେରେ ଖୁସି ହୋଇଯାଉ ନାହିଁ। ମୂଳ ଆଧାର ହେଲା ନିଜର ସଂକଳ୍ପକୁ ଶୁଦ୍ଧ କର, ଜ୍ଞାନ ସ୍ୱରୂପ କର, ଶକ୍ତି ସ୍ୱରୂପ କର। ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିବା ପାଇଁ ଦାଦି ପ୍ରକାଶମଣିଜୀଙ୍କ ଗୁପ୍ତ ପୁରୁଷାର୍ଥ 19ତମ ପୁଣ୍ୟ ସ୍ମୃତି ଦିବସ ଅବସରରେ ବିଶେଷ ଧାରଣା ନମ୍ବର ଏକ, ଦାଦିଜୀ ସମସ୍ତ ଦାୟିତ୍ୱ ପାଳନ କରି ମଧ୍ୟ ଲକ୍ଷ୍ୟ ରଖିଥିଲେ ଯେ ମୁଁ ସର୍ବଗୁଣରେ ସମସ୍ତ କଳାରେ ଏବଂ ନିର୍ବିକାରିତାରେ ମଧ୍ୟ ସମ୍ପର୍ଣ୍ଣ ହୋଇ ସମ୍ପୂର୍ଣ୍ଣତାର ଉଚ୍ଚସ୍ତରକୁ ପ୍ରାପ୍ତ କରିବି। ନମ୍ବର ଦୁଇ, ଦାଦିଜୀ ମନ ବଚନ ଏବଂ କର୍ମରେ ଡବଲ ଅହିଂସକ ହୋଇ ସମସ୍ତଙ୍କୁ ସୁଖ ଦେଲେ ଏବଂ ସୁଖ ନେଲେ, ମନରେ ମଧ୍ୟ କୌଣସି ଆତ୍ମାକୁ ନା ଦୁଃଖ ଦେଲେ ନା ଦୁଃଖ ନେଲେ। ନମ୍ବର ତିନି, ଦାଦିଜୀ ସର୍ବଦା ଏକମାତ୍ର ବାବାଙ୍କ ଆକର୍ଷଣରେ ରହୁଥିଲେ, କୌଣସି ପୁରୁଣା ବସ୍ତୁ ବ୍ୟକ୍ତି କିମ୍ବା ପଦାର୍ଥ ତାଙ୍କୁ ଆକର୍ଷିତ କରିପାରି ନଥିଲା, ସଦା ଏକ ବାବାଙ୍କ ସ୍ମୃତିରେ ରହି ନିଜର ସୂକ୍ଷ୍ମ ବୃତ୍ତିକୁ ମଧ୍ୟ ଏକାଗ୍ର କଲେ। ନମ୍ବର ଚାରି, ସଦା ସାକ୍ଷୀପଣିଆର ସ୍ଥିତିରେ ରହି ସାଥୀଙ୍କ ସଙ୍ଗରେ ଅନୁଭବ କଲେ, ତାଙ୍କ ଦୃଷ୍ଟି ବୃତ୍ତିରେ ଆତ୍ମିକତା ଏବଂ ଅଲୌକିକତା ଥିଲା, ତାଙ୍କ ସଂସ୍କାରରେ ଏତେ ରାଜକୀୟ ମର୍ଯ୍ୟାଦା ଥିଲା ଯାହାକି କାହାରି ପ୍ରଭାବରେ ସିଏ ଆସୁନଥିଲେ। ନମ୍ବର ପାଞ୍ଚ, ସେ କେବେ କାହାରି ଅବଗୁଣକୁ ମନରେ ରଖୁନଥିଲେ ନା କାହାରି ଅବଗୁଣକୁ ଧ୍ୟାନ ଦେଉଥିଲେ, ସଦା ପରଚିନ୍ତନ ପରଦର୍ଶନ ଏବଂ ପରମତରୁ ମୁକ୍ତ ରହି ସ୍ୱଚିନ୍ତନରେ ରହୁଥିଲେ। ନମ୍ବର ଛଅ, ଦାଦିଜୀ ବ୍ରହ୍ମା ବାବାଙ୍କ ପରି ସଦା ନିର୍ମାଣ ରହୁଥିଲେ। ନିରାକାରୀ ଏବଂ ନିରହଙ୍କାରୀ ସ୍ଥିତିରେ ରହିବାର ଅଭ୍ୟାସ କରୁଥିଲେ। ସଦା ନିଜକୁ ସେବାଧାରୀ ଭାବୁଥିଲେ, କେବେ ବି ନିଜର ମହିମା ସ୍ୱୀକାର କରୁନଥିଲେ। କେହି ନିନ୍ଦା କଲେ ବ୍ୟତିବ୍ୟସ୍ତ ହେଉନଥିଲେ ଏବଂ ପ୍ରଶଂସାରେ ଖୁସି ହେଉନଥିଲେ। ସବୁ ପରିସ୍ଥିତିରେ ନିଜ ସ୍ଥିତିକୁ ସମାନ ରଖୁଥିଲେ। ନମ୍ବର ସାତ, ବାପଦାଦାଙ୍କ ଠାରୁ ମିଳିଥିବା ଦିବ୍ୟ ବୁଦ୍ଧିର ଉପହାରକୁ ସମ୍ଭାଳି ରଖୁଥିଲେ। ସଦା ସମର୍ଥ ସଂକଳ୍ପ କରୁଥିଲେ, ସେଥିରେ ଟିକିଏ ବି ମନମତ କିମ୍ବା ପରମତ ମିଶ୍ରଣ ନଥିଲା। ଦିବ୍ୟ ବୁଦ୍ଧିର ଆଧାର ପ୍ରତ୍ୟେକ ସଂକଳ୍ପ ବାଣୀ ଓ କର୍ମ କରିବାର ଲକ୍ଷ୍ୟ ରଖି ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କଲେ। ନମ୍ବର ଆଠ, ସଦା ଏକ ବଳ, ଏକ ଭରସା ଏବଂ ଏକ ବାବାଙ୍କ ସହିତ ସର୍ବସମ୍ବନ୍ଧ ରଖୁଥିଲେ। କୌଣସି ପକ୍ଷରେ ବି ଆକର୍ଷିତ ହେଉନଥିଲେ। ସର୍ବଦା ଭାଇ ଭାଇର ଭାବନାରେ ସମସ୍ତଙ୍କୁ ଦେଖୁଥିଲେ ଏବଂ ଦୟାଭାବର ଗୁଣକୁ ଧାରଣ କରି ଦୁର୍ବଳ ଆତ୍ମାମାନଙ୍କୁ ବଳ ଦେଉଥିଲେ। ଅପକାରୀମାନଙ୍କ ଉପରେ ମଧ୍ୟ ଉପକାର କରୁଥିଲେ। ନମ୍ବର ନଅ, ପ୍ରତ୍ୟେକ ଛୋଟ ବଡ ପରିସ୍ଥିତିକୁ ବାବାଙ୍କ ସ୍ମୃତିରେ ରହି ଅତିକ୍ରମ କରୁଥିଲେ। କୌଣସି ଦୃଶ୍ୟକୁ ଦେଖି କାହିଁକି କଣ ପ୍ରଶ୍ନରେ ନ ଯାଇ ସଦା ସାକ୍ଷୀ ଭାବ ଧାରଣ କରି ହର୍ଷିତ ରହୁଥିଲେ। ନମ୍ବର ଦଶ, ତାଙ୍କର ପ୍ରତ୍ୟେକ କଥାରେ ରାଜକୀୟ ଗରିମା ପ୍ରକାଶ ପାଉଥିଲା। ତାଙ୍କର କୌଣସି କଥା ସାଧାରଣ ନଥିଲା। ତାଙ୍କ ମୁଖରୁ ସେହି କଥା ବାହାରୁଥିଲା ଯାହା ହେବାକୁ ଥିଲା। ଏପରି ସିଦ୍ଧ ସ୍ୱରୂପ ଆତ୍ମାଙ୍କ ସଂକଳ୍ପ ମଧ୍ୟ ସିଦ୍ଧ ହେଉଥିଲା। ସିଦ୍ଧ ହେଉଥିବା କାରଣରୁ ସେ ସହଜରେ ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ। ଓମ୍ ଶାନ୍ତି।